नारायणं नमस्कृत नरश्चैव नरोत्तमं देवीं सरस्वतीं व्यासं ततोदयं धीरये वेदे रामायणे शैव प्राणी भारती तथा अद्योचन्ते च मध्ये च सर्वत्र गीयते मूकं करोति वाचालं पङ्गुं लङ्घयति गिरिं जग्रूपासमं वन्दे श्रीगुरुदिनतारिणे परमानन्दमाधवम् सप्तम स्कंध नवोध्याय श्लोक एकस्त्वमेव जगत ईतमनुष्य दत्तम आद्यन्तयो पृथक अवशिष्यसि मध्यतश्च सुष्क्वा गुण व्यतिकरं निजमाय एदं नानेव तैर अवशितस्तत् अनुप्रविष्टः. ट्रांसलेशन बाय श्रील प्रभुपाद. माय डियर लॉर्ड, यू अलोन मैनिफेस्ट योरसेल्फ एज द एंटायर कॉस्मिक मैनिफेस्टेशन, फॉर यू एग्जिस्टेड बिफोर द क्रिएशन, यू एग्जिस्ट आफ्टर द एनिहिलेशन, एंड यू आर द मेंटेनर between the beginning and end. All this is done by your external energy through actions and reactions of the three modes of material nature. Therefore, whatever exists externally and internally is you alone. Ashoka Udanba. Tuti Mukhari Sri Prahlad Maharaj Bhagavan Sri Nrsimha Deva Kamchanti. हे मोर प्रिय भगवान, आप ए समग्र भौतिक जगत रे आपन को प्रकाश करचंती, कारण आपन सृष्टि पूर्वर थिले एवं सृष्टि ध्वंस परे मध्य रहंती, एवं आप मध्यवर्ती स्थल ए जगत रो परिपालक अटंती. ए सब क्रिया आपणको बहिरंगा शक्ति बल भूत प्रकृतिर त्रिगुण क्रिया प्रतिक्रिया जरिया तेणु जहाँ कि अच्छे बहिस्थ भाव अंतस्थ भाव से सब आपण ही अच्छे अर्थ कर्पट प्रभुपाद स्टेट एट ब्रह्म संहिता एकोपि असौ रचयितं जगदण्डकोटि जत्शक्ति अस्ति जगदण्डचया जदन्त अण्डान्तरस्थ परमाणुचयान्तरस्थ गोविन्दं आदिपुरुषं स्तमं वदामि. आई वर्शिप द पर्सनालिटी ऑफ गॉड एट गोविंद हु बाय वन ऑफ हिज प्लेनरी पोर्शंस एंटर्स द एक्जिस्टेंस ऑफ एवरी यूनिवर्स and every atomic particle, and thus unlimitedly manifests his infinite energy all over the material creation. Brahma Sangitara Shloka Artha Kahauchi Brahma Stuti Mukare Gauchanti Muse Adi Purush Govindantara Bhajan Karuchi Jeki Tankara Eko Prakash Eka Vistritansa E Samagra भौतिक ब्रह्मांड मध्यरे प्रवेश करचंती, एवं केवल से तिक नहि एपर कि अणु परमाणु मध्यरे मध्य प्रविष्ट हिचंती. एपर भाव रे अनंत भाव रे अनंत रूप रे अनंत प्रकाश रे से निज को प्रकाश करचंती. तांकर जो अनंत शक्ति ए समग्र भौतिक सृष्टि रे सर्वत्र परिव्याप्त हिचे. To create this cosmic manifestation, Govinda, the Supreme Personality of Godhead, expands his external energy and thus enters everything in the universe, including the atomic particles. Se Bhagavan Govinda, e bhautika srushti ko srushti kariva nimitto nija ko vistar karanti, tanko bahiranga shakti ko vistar karanti, एवं ब्रह्मांड मध्य ब्रह्मांडस्थ प्रत्येक वस्तु एपरिक अणु परमाणु मध्य से प्रविष्ट होंगे. इन दिस वे ही एग्जिस्ट द एंटायर कॉस्मिक मैनिफेस्टेशन. एपरि भाव रे से समग्र भौतिक प्रकाश रे विद्यमान अछन्ति. दैटफॉर द एक्टिविटीज ऑफ द सुप्रीम पर्सनालिटी गॉड हेड इन मेंटेनिंग हिज डिवोटीज अ ट्रांसेंडेंटल not material. तेणु भगवान कर जो भक्त रक्षण क्रिया अर्थात भक्त मान को सुरक्षा दवा जो क्रिया ताहा सुदिव्य अप्राकृत ता प्राकृत नुहे. He exists in everything as the cause and effect, as he is separate, existing beyond the cosmic manifestation. Se karjo karan rupare pratyektre vidyaman achanti ebam prathak bhavare madhyam e bhautika prakashara urdhare bhi achanti. This is also confirmed in Bhagavad Gita 9th chapter. Maya tatam idam sarvam jagat avyakta muktina mastani sarva bhutani na chahante sovastita. Srimad Bhagavad Gita 9th adhyaye ekatha kahichi. The entire cosmic manifestation is but an expansion of the Lord's energy. Everything rests in Him. Eight, He exists separately beyond creation. The samagra bhautika prakash bhagavan karo eko shaktiro vistar. Sab kisi tanko thare ochi tathapi se prathak bhavare rahichanti e bhautika sutra urdhare. Beyond creation, maintenance, and annihilation, Sustisthiti Prayara Uddharasirajan. The varieties of creation are performed by the external energy. Tankara Bahiranga Shakti Bhari Vivina Prakar Srushti Hauti. Because the energy and energetic are one, everything is one. Swaham Khalu Idam Brahma. Sarvam Khalu Ad Khalu Idam Idam Brahma. Jahetu Shakti Shaktima Abhinna Tenu Savui E. Therefore, without Krishna, the Param Brahma, nothing can exist. Tenu Param Brahma Krishna Kapina, Ichirohi Parivana. The difference between the material and spiritual worlds is that His external energy is manifested in the material world, whereas spiritual energy exists in the spiritual world. A bhautik आउ जगत आउ चित जगत मध्यरे इ पार्थक्य अछि जे बहिरंगा शक्ति भगवान करो बहिरंगा शक्ति इर प्रकाश होउछि ए भौतिक जगत किंतु अंग अंतरंगा शक्ति चित शक्ति इर प्रकाश होउछि चित जगत. बोथ एनर्जीज हाउएवर बिलोंग टू सुप्रीम लॉर्ड. एवं प्रकार शक्ति से भगवान करो एंड देयरफॉर इन हायर सेंस there is no division of material energy because everything is spiritual energy. Tenu unnato tattvare. Ei kathai kuhajai pare je sabu kichi there is no division of material energy. Bhautika shakti kichi prakash nahi karan sabu kichi chit shakti. The energy in which the Lord is all pervasiveness is not realized is called material. The energy in which the Lord's all-pervasiveness is not realized is called marginal, material. Yom shakti re, Bhagavan je sarva-vyapaka, ekatha anubhuta huyena, se shakti hochi bhautika shakti. Otherwise, everything is spiritual, tanar sabhi chit, chidvastu. Therefore, Prahlad prays, ekastam eva jagat etam. You are everything. तेणु प्रहलाद महाराज स्तुति मुखर एक कथा ही कहते एकस्तम एव जगत एतम आपण ही सब. ये होची तत्वगत कथा. एकस्तम एव जगत एतम अमुष्य तत्वं आद्य अंतयो पृथक अवशिष्यसि मध्यस्तश्च सृष्ट्वा गुण व्यतिकरण निजमाय इदम् नान्मे वतै नानी वतै अवशीतस्त अनुप्रविष्ट. श्री प्रहलाद महाराज स्तुति मुखरे भगवान सिंहदेवंको बहु स्तुति प्रार्थना करी तत्वगत सिद्धांत दौड़ विशेष करी ए श्लोक रे श्री प्रहलाद महाराज के कहते जे externally or internally, whatever exists is you alone. Bahya, kim bahistha kima antostur prajahakichi rahichi, sabhi bhagavan. Tatpadhyo huchi, bhagavan shaktima ଏବଂ ସେ ଶକ୍ତିମାନଙ୍କର ଅନନ୍ତ ଶକ୍ତି ଅଛି। ପରାସ ଶକ୍ତିରେ ବିବିଧେଇ ବସୁଏତେ, ପରମ ପୁରୁଷ ଭଗବାନଙ୍କ ବିବିଧ ଶକ୍ତି ଅଛି। ତେଣୁ ସେ ବିବିଧ ଶକ୍ତି ମଧ୍ୟରେ ଚିତ୍ ଶକ୍ତି ଆଉ ଅଚିତ ଶକ୍ତି ବା ପରାଶକ୍ତି ଆଉ ଅପରାଶକ୍ତି, ଭୌତିକ ଶକ୍ତି, ବହିରଙ୍ଗା ଶକ୍ତି ଆଉ ଜୀବ ଶକ୍ତି, ତତସ୍ଥା ଶକ୍ତି ଧାନ। ବହିରଙ୍ଗା ଶକ୍ତିର ପ୍ରକାଶ ଏ ଭୌତିକ ଜଳ, ଯାହାକି ଭଗବାନଙ୍କ ନିଚିତର ଶକ୍ତି ବା ବହିରଙ୍ଗା ଶକ୍ତି। ଅନ୍ତରଙ୍ଗା ଶକ୍ତି ବା ସ୍ୱରୂପ ଶକ୍ତି ବୋଲି କହନ୍ତି, ସେ ଶକ୍ତିର ପ୍ରକାଶ ଚିତ୍ ଜଗତ। ଏ କଥା ଅଛି ଆମର। କିନ୍ତୁ ଶକ୍ତିମାନଙ୍କର ଏ ସବୁ ଶକ୍ତି ହେଇଥିବା ହେତୁ ଆଉ ସେ ଶକ୍ତିର ପ୍ରକାଶ ହେଇଥିବା ହେତୁ ଶ୍ରୀ ପ୍ରହ୍ଲାଦ ମହାରାଜଙ୍କର କହିବା ତାତ୍ପର୍ଯ୍ୟ ହେଉଛି, ସବୁ କିଛି ଏକ୍ସଟର୍ନାଲି ଆଣ୍ଡ ଇଣ୍ଟର୍ନାଲ, ବହିସ୍ଥ ଓ ଅନ୍ତସ୍ଥ ସବୁ କିଛି ସେଇ ଭଗବାନ ହିଁ ଅଛନ୍ତି, ଆପଣ ଅଛନ୍ତି। ଏ ହେଉଛି ତତ୍ତ୍ୱର କଥା। ଯେହେତୁ ଶକ୍ତି ଶକ୍ତିମାନ ଅଭିନ୍ନ, ଏ କଥା ଏଇ ସୂତ୍ରରେ ଶକ୍ତି ଶକ୍ତିମାନ ଅଭିନ୍ନ ସୂତ୍ରରେ ସବୁ ହିଁ ଭଗବାନ, ଶକ୍ତିର ପ୍ରକାଶ ଏବଂ ଶକ୍ତିମାନ ସବୁ ହିଁ ଭଗବାନ, ଏଇ ତତ୍ତ୍ୱଗତ କଥା ଶ୍ରୀ ପ୍ରହ୍ଲାଦ ମହାରାଜ ପ୍ରକାଶ କରିଛନ୍ତି। ଏ ସମସ୍ତ ବୈଦିକ ଶାସ୍ତ୍ର କଥା, ଶ୍ରୀମଦ୍ ଭାଗବତ ସର୍ବବେଦାନ୍ତ ସାର, ସମସ୍ତ ବେଦ ବେଦାନ୍ତର ସାର ଜିନିଷ ହେଉଛି ଶ୍ରୀମଦ୍ ଭାଗବତ। ତେଣୁ ଶ୍ରୀମଦ୍ ଭାଗବତରେ ଯେଉଁ ପ୍ରମାଣ ଦିଆଯାଉଛି, ଯେଉଁ ସିଦ୍ଧାନ୍ତମୂଳକ କଥା କୁହାଯାଉଛି, ତାହା ହେଉଛି ଅମଳ ପ୍ରମାଣମୂଳକ କଥା, ବିଶୁଦ୍ଧ ପ୍ରମାଣମୂଳକ କଥା। ତେଣୁ ଏହାକୁ ବିଶୁଦ୍ଧ ପ୍ରମାଣ ରୂପରେ ମାନି ନେବା ପାଇଁ ପଡ଼ିବ, ଗ୍ରହଣ କରିନେବା ପାଇଁ ପଡ଼ିବ। ପୁନଶ୍ଚ ପ୍ରହ୍ଲାଦ ମହାରାଜ ଜନନ୍ୟତ ମହାଜନ, ମହାଜନ ଯେଇ କହେ ସେ ସତ୍ୟ ମାନି, ମହାଜନ ମାନି, ମହାଜନ ମାନେ ଶୁଦ୍ଧ ଭକ୍ତ, ବୋନାଫାଇଡ୍ ପ୍ରାମାଣିକ ସାଧୁ, ମହାଜନ ପରମ୍ପରାରେ ଆସିଥିବା ତତ୍ତ୍ୱବିତ୍ ଆଚାର୍ଯ୍ୟ ଭକ୍ତ, ସେ ମହାଜନ। ତେଣୁ ସେ ଯେଉଁ ସିଦ୍ଧାନ୍ତ ଦିଅନ୍ତି ତାହାକୁ ସମସ୍ତେ ମାନିବା ଉଚିତ। ତେଣୁ ଏସବୁ ଗ୍ରହଣୀୟ, ଏ ସୃଷ୍ଟି ତତ୍ତ୍ୱ ଶକ୍ତି ତତ୍ତ୍ୱ ସମ୍ବନ୍ଧୀୟ କଥା, ଇଏ ହେଉଛି ଜ୍ଞାନ ବିଜ୍ଞାନ ସମ୍ବନ୍ଧୀୟ କଥା ଏବଂ ଭଗବତ ତତ୍ତ୍ୱ ସମ୍ବନ୍ଧୀ କଥା। ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧରେ ବି କୁହାଯାଇଛି, ଜ୍ଞାନ ପରମ ଗୁହ୍ୟମ ମେ ତଦ ବିଜ୍ଞାନ ସମନ୍ୱିତ ସହରସ୍ୟ ତଦଙ୍ଗଂ ଚ ଗୃହାଣ ଗହିତ ମୟା ଯାବନ୍ନହଂ ଯଥାଭାବ ଯଦ୍ରୂପ ଗୁଣକର୍ମକା ତଥୈବ ତତ୍ତ୍ୱ ବିଜ୍ଞାନମସ୍ତୁତେ ମଦନୁଗ୍ରହ। ଏ ଭଗବାନଙ୍କର ଉକ୍ତି, ଶ୍ରୀ ଭଗବାନ ବ୍ରହ୍ମାଙ୍କୁ ଉପଦେଶ ଦେଉଛନ୍ତି। ବ୍ରହ୍ମା ଯେତେବେଳେ ସୃଷ୍ଟି ହେଲେ ଏବଂ ତାପରେ ବହୁ ବର୍ଷ ଶହ ବର୍ଷ ଧରି ତପସ୍ୟା କଲେ ଜ୍ଞାନ ଲାଭ କରିବା ପାଇଁ, ଭଗବାନ ତାପରେ ପ୍ରୀତ ହେଇ ଜ୍ଞାନ ପ୍ରଦାନ କରୁଛନ୍ତି, ସେତେବେଳେ ସେ କହୁଛନ୍ତି ଏ କଥାଟା, ହେ ବ୍ରହ୍ମା ଭଗବତ ସ୍ୱରୂପ ଉପଲବ୍ଧି ଓ ରହସ୍ୟ, ଏ ପ୍ରେମ ଭକ୍ତି ଅତ୍ୟନ୍ତ ଗୋପନୀୟ ବିଷୟ, ସେ ଗୋପନୀୟ କଥା ମୁଁ ତୁମକୁ କହୁଛି ବା ଶିକ୍ଷା ଦେଉଛି, ତୁମେ ତାହା ଗ୍ରହଣ କର। ମୋର ଜ୍ଞାନ ଅଦ୍ୱୟ ଓ ଗୋପନୀୟ ହେଲେ ସୁଦ୍ଧା ଜ୍ଞାନ ବିଜ୍ଞାନ ରହସ୍ୟ ଓ ତଦଙ୍ଗ ଏ ଚାରି ପ୍ରକାର ଭେଦଯୁକ୍ତ, ଜୀବ ନିଜ ବୁଦ୍ଧି ଦ୍ୱାରା ଏହା ବୁଝିପାରିବ ନା, ମୋର ଅନୁଗ୍ରହ ହେଲେ ସେ ତାହା ଉପଲବ୍ଧି କରିପାରିବ। ଜ୍ଞାନ ମୋର ସ୍ୱରୂପ, ବିଜ୍ଞାନ ଶକ୍ତି ସମ୍ବନ୍ଧ, ଜୀବ ମୋର ରହସ୍ୟ ଏବଂ ପ୍ରଧାନ ମୋର ଜ୍ଞାନାଙ୍ଗ, ଏଇ ଚାରି ଗୋଟି ନିତ୍ୟ ରହସ୍ୟଗତ ଭେଦ ଅଚିନ୍ତ୍ୟ ଶକ୍ତିର ପରିଣାମ। ସୁତରାଂ ମୋର ଅନୁଗ୍ରହରୁ ତୁମେ ମୋର ସ୍ୱରୂପ ରୂପ ଗୁଣ ଓ ଲୀଳା ଏ ତତ୍ତ୍ୱ ବିଜ୍ଞାନ ଲାଭ କର। ଭଗବାନଙ୍କର କୃପା ପ୍ରାପ୍ତ ନହେଲେ କେହି କେବେ ହେଲେ ଏ ତତ୍ତ୍ୱ ବିଜ୍ଞାନ ଲାଭ କରିପାରିବ ନାହିଁ। ତେଣୁ ଭଗବାନ ସେ କଥା କହୁଛି, ସେ କଥା କହୁଛନ୍ତି, ମୋର ଅନୁଗ୍ରହରୁ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନୁଗ୍ରହ, ମୋର ଅନୁଗ୍ରହ ତୁମେ ମୋର ସ୍ୱରୂପ ରୂପ ଗୁଣ ଲୀଳା ଏ ତତ୍ତ୍ୱ ବିଜ୍ଞାନ ଲାଭ କର। ଆଉ ଭଗବାନଙ୍କର ଯେଉଁ ଅନୁଗ୍ରହ ବା କୃପା ତାହା ସିଧାସଳଖ ଜୀବ ଲାଭ କରିପାରିବ ନା। ଗୁରୁ ପରମ୍ପରାରେ ଭଗବାନଙ୍କର ଆସିଥିବା ଗୁରୁ ପରମ୍ପରା ବା ଆଚାର୍ଯ୍ୟ ପରମ୍ପରାରେ ତାହା ଲବ୍ଧ ହୁଏ। ତେଣୁ ଭଗବାନଙ୍କ ପ୍ରତିନିଧି ପ୍ରାମାଣିକ ଆଚାର୍ଯ୍ୟ ଗୁରୁଦେବଙ୍କର ପାଦଶ୍ରୟ କଲେ ଏବଂ ତାଙ୍କର ସେବା କରି ତାଙ୍କୁ ସନ୍ତୁଷ୍ଟ କଲେ ଏ ତତ୍ତ୍ୱ ଜିଜ୍ଞାସା ବିନୋ ଭାବରେ ତାଙ୍କ ପାଖରେ କଲେ ସେ ଗୁରୁଦେବ କୃପା କରି ଏ ତତ୍ତ୍ୱ ଜ୍ଞାନ ପ୍ରଦାନ କରନ୍ତି। ସେ କଥା ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଏ କଥା ଭଗବତ ଗୀତାରେ ଭଗବାନ କୃଷ୍ଣ କହିଯାଇଛନ୍ତି, ପ୍ରଣିପାତ ପରିପ୍ରଶ୍ନ ସେବା। ପ୍ରଥମ କଥା ଉପଯୁକ୍ତ ପ୍ରାମାଣିକ ଗୁରୁ ତତ୍ତ୍ୱାଚାର୍ଯ୍ୟ ଯେ ପ୍ରାମାଣିକ ଗୁରୁ ପରମ୍ପରାରେ ଆସୁଛନ୍ତି ତାହାଙ୍କ ଗୁରୁଦେବଙ୍କ ଠାରୁ ଏ ତତ୍ତ୍ୱଜ୍ଞାନ ଲାଭ କରିଛନ୍ତି, ତାଙ୍କର ପଦାରବିନ୍ଦରେ ପ୍ରଣିପାତ ମାନେ ସମ୍ପୂର୍ଣ୍ଣ ରୂପେ ଶିଷ୍ୟ ନିଜକୁ ଉତ୍ସର୍ଗ କରିବେ। ଶିଷ୍ୟ ଦେ ହଂସାଧିମା ତାଙ୍କ ପ୍ରପନ୍ନ ଏ ଭଗବତଗୀତାରେ କୁହାଯାଇଛି। ଅର୍ଜୁନ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଗୁରୁ ମାନିଲେ ସେତେବେଳେ ସେ କଥା କହିଛନ୍ତି, ମୁଁ ଆପଣଙ୍କ ଶିଷ୍ୟ ହେଲି, ଆପଣଙ୍କ ପଦାରବିନ୍ଦରେ ପ୍ରପନ୍ନ ହେଲି, ସାଧିମାନ ମୋତେ ତତ୍ତ୍ୱଜ୍ଞାନ ଉପଦେଶ ଦିଅନ୍ତୁ। ଏ ହେଉଛି ଧାରାଟା ଆମର। ତେଣୁ ଯେ ଏ ତତ୍ତ୍ୱଜ୍ଞାନ ଲାଭ କରିବା ନିମିତ୍ତ ଅତ୍ୟନ୍ତ ଆଗ୍ରହୀ, ସେ ଏହି ଧାରାଟି ଅନୁସରଣ କରିବା ଉଚିତ। ସେ ତତ୍ତ୍ୱାଚାର୍ଯ୍ୟ ଗୁରୁଙ୍କର ପାଦାଶ୍ରୟ କରି ସେ ତତ୍ତ୍ୱ ବିଜ୍ଞାନଟା କରିବା ଉଚିତ। ତା ନହେଲେ ନିଜ ଜ୍ଞାନ ଗାରିମା ବୁଦ୍ଧି ବଳରେ କେହି କେବେ ଏ ତତ୍ତ୍ୱ ଅବଗତ ହେଇପାରିବେ ନା। ଆଉ ସେ ଗୁରୁଙ୍କର କୃପା, ଗୁରୁଙ୍କ ଦ୍ୱାରା ମିଳୁଥିବା ଭଗବତ କୃପାରେ ଏ ତତ୍ତ୍ୱ ଜ୍ଞାନ ଲୋପ ହୁଏ, ନଚେତ ହେଇପାରିବ ନା। ସେଇ କଥା ଏଠି କୁହାଯାଉଛି। ଏ ଶ୍ଳୋକ ସପ୍ତମ ସ୍କନ୍ଧର ନବମ ଅଧ୍ୟାୟର ଏତେଇଶ ଶ୍ଳୋକ, ଏ ଶ୍ଳୋକରେ ଶ୍ରୀ ପ୍ରହ୍ଲାଦ ମହାରାଜ ଯାହା କହୁଛନ୍ତି ତାହା ହେଉଛି ଭଗବତ ତତ୍ତ୍ୱ ଶକ୍ତି ତତ୍ତ୍ୱ କଥା ଏବଂ ଭଗବାନ କିପରି ସବୁ, ଭଗବାନ ସୃଷ୍ଟି ପୂର୍ବରୁ ଥିଲେ, ସୃଷ୍ଟି ଧ୍ୱଂସ ପରେ ମଧ୍ୟ ରହନ୍ତି ଏବଂ ମଧ୍ୟବର୍ତ୍ତୀ କାଳରେ ମଧ୍ୟ ଅଛନ୍ତି। ଏଇ କଥା ମୋଟାମୋଟି କଥା ସେ କହୁଛନ୍ତି। ଏ ଭାଗବତ ତତ୍ତ୍ୱ ଯେତେବେଳେ ଭଗବାନ ବ୍ରହ୍ମାଙ୍କୁ ଏ ଜ୍ଞାନ ଉପଦେଶ ଦେଉଛନ୍ତି, ବ୍ରହ୍ମା ସାଧାରଣ ବ୍ୟକ୍ତି ନୁହନ୍ତି, ବ୍ରହ୍ମା ଯେ ସୃଷ୍ଟିକର୍ତ୍ତା ଧାତା ବିଧାତା ଯେ କହୁଛନ୍ତି ପଦ୍ମଯୋନି ସ୍ୱୟମ୍ଭୁ ଅର୍ଥାତ୍ ଅଯୋନି ସମ୍ଭୂତା, ସେ ସ୍ୱୟଂ ଭଗବାନଙ୍କର ନାଭିରୁ ମୃଣାଳଯୁକ୍ତ ଜାତ ମୃଣାଳଯୁକ୍ତ ପଦ୍ମରେ ଜନ୍ମ ହେଉଛନ୍ତି, ସେ ବ୍ରହ୍ମା ସାଧାରଣ ଜୀବ ନୁହନ୍ତି। ତେଣୁ ତାଙ୍କର ଯେଉଁ ଚେତନା ବ୍ରହ୍ମାଙ୍କର ତାହା ସାଧାରଣ ଜୀବ ଚେତନା ନୁହେଁ, ତାହା ହେଉଛି ଉନ୍ନତ ଚେତନା। ଯେଉଁମାନେ ଉନ୍ନତ ଚେତନା ବିଶିଷ୍ଟ ବ୍ୟକ୍ତି ସେମାନଙ୍କୁ ଅଳ୍ପ କଥା କହିଲେ ସେମାନେ ସବୁ ବୁଝିଯାଆନ୍ତି, କେବଳ ସୂତ୍ରରୁ ହିଁ ବୁଝିଯିବେ, ସୂତ୍ର ବ୍ୟାଖ୍ୟା କରିବା ଦରକାର ପଡ଼େ ନା ସେମାନଙ୍କ ପକ୍ଷରେ। କିନ୍ତୁ ନିଜ ଚେତନାର ବ୍ୟକ୍ତି ଯେଉଁମାନଙ୍କର ଚେତନା ପରିଶୁଦ୍ଧ ନୁହେଁ ସେମାନଙ୍କ ପାଇଁ ବ୍ୟାଖ୍ୟା ଦରକାର ଅଛି, ଏବଂ କେବଳ ବ୍ୟାଖ୍ୟା କଲେ ସବୁ ଚେତନା ବିଶିଷ୍ଟ ବ୍ୟକ୍ତି ଗୁଡ଼ିକ ବୁଝିଯିବେ ତା ନୁହେଁ, କୃପା ଦରକାର ଯାହା ଏଠି କୁହାଯାଉଛି। ଗୁରୁ କୃପା ନହେଲେ କିଏ କେବେ ତତ୍ତ୍ୱ ଲାଭ କରିପାରିବ ନା। ତେଣୁ ଏ ଗୁରୁ କୃପା ସାପେକ୍ଷ ସେଇ ଏ ଯେଉଁ କଥା ଏଠି ପ୍ରହ୍ଲାଦ ମହାରାଜ କହୁଛନ୍ତି ତାହା ସେ ଶିକ୍ଷା ଏଇ ଭଗବାନ ବ୍ରହ୍ମାଙ୍କୁ ଦେଇଛନ୍ତି, ତାହା ହେଉଛି ଚତୁଃଶ୍ଳୋକୀ ଭାଗବତ। ଚାରୋଟି ଶ୍ଳୋକ ମାତ୍ର ଭଗବାନ ବ୍ରହ୍ମାଙ୍କୁ ଦେଇଥିଲେ, ତାହା ଚତୁଃଶ୍ଳୋକୀ ଭାଗବତ ନାମରେ ପ୍ରସିଦ୍ଧ, ତା ଦ୍ୱିତୀୟ ସ୍କନ୍ଧରେ ଅଛି, ସେଥିରେ ସବୁ ତତ୍ତ୍ୱ ରହିଯାଇଛି। ସେ ଚାରୋଟି ଶ୍ଳୋକର କଥା ବ୍ରହ୍ମା ସବୁକିଛି ବୁଝିପାରିଲେ, ଯେଉଁଥିରେ କି ଆମ ପାଇଁ କେତେ ବିରାଟ 18,000 ଶ୍ଳୋକ ବିଶିଷ୍ଟ ଏ ଶ୍ରୀମଦ ଭାଗବତ ଆମ ପାଇଁ ରଚିତ ହୋଇଛି, ତାର କେତେ ଭାଷ୍ୟକାର ପ୍ରାମାଣିକ ଆଚାର୍ଯ୍ୟ ଭାଷ୍ୟ ଦେଇଯାଇଛନ୍ତି, ତାକୁ ଆମମାନଙ୍କୁ ଗୁରୁଙ୍କ ଠାରୁ ବୁଝିବା ପାଇଁ ତା ନହେଲେ ଆମେ ତତ୍ତ୍ୱ ବୁଝିପାରିବା ନା। ତତ୍ଶ କି ଭାଗବତର ପ୍ରଥମ ଶ୍ଳୋକରେ ଭଗବାନ କହିଲେ, ଅହଂଗେବାସଂଗେବାଗ୍ରେ ନାନ୍ୟତ୍ ଯତ୍ ସତ୍ ଅସତ୍ ପରଂ ପଶ୍ଚାତ୍ ଅହଂ ଯତ୍ ଏତତ୍ ଯୋବଶିଷ୍ୟତି ସୋସ୍ମି ଅହଂ। ଏ ହେଉଛି ପ୍ରଥମ ଶ୍ଳୋକ ଚତୁଃଶ୍ଳୋକ ଭାଗବତର। ଏହାର ଅର୍ଥ ହେଉଛି ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ, ହେ ବ୍ରହ୍ମା, ସୃଷ୍ଟି ପୂର୍ବରୁ ଯେତେବେଳେ ମୋ ବ୍ୟତୀତ ଆଉ କିଛି ନଥିଲା ସେତେବେଳେ ମୁଁ ଥିଲି, ମୁଁ ପରମ ପୁରୁଷ ଭଗବାନ ହିଁ ଥିଲି। ଏ ଭୌତିକ ସୃଷ୍ଟ କାରଣ ଭୂତ ପ୍ରକୃତି ମଧ୍ୟ ସେତେବେଳେ ନଥିଲା। ବର୍ତ୍ତମାନ ତୁମେ ଯାହା ଦେଖୁଛ ତାହା ମଧ୍ୟ ମୁଁ ପରମ ପୁରୁଷ ଭଗବାନ, ଏବଂ ପ୍ରଳୟ ପରେ ଯାହା ରହିବ ଅବଶିଷ୍ୟତି ସ୍ୱସ୍ମି ଅହଂ, ତାହା ମଧ୍ୟ ମୁଁ ସେଇ ପରମ ପୁରୁଷ ଭଗବାନ। ଏ ହେଲା ପ୍ରଥମ ଶ୍ଳୋକ। ଦ୍ୱିତୀୟ ଶ୍ଳୋକ କହିଲେ, ରୁତେ ଅର୍ଥଂ ଯତ୍ ପ୍ରତୀୟତେ ନ ପ୍ରତୀୟତେ ଚାତ୍ମନି ତଦ୍ ବିଦ୍ୟା ଆତ୍ମନ ମାୟାଂ ଯଥା ଆଭାସୋ ତଥା ତମ। ଏ ଚତୁଃଶ୍ଳୋକୀ ଭାଗ ଦ୍ୱିତୀୟ ଶ୍ଳୋକ। ଏଥିରେ ସେ କହୁଛନ୍ତି, ହେ ବ୍ରହ୍ମା, ଯାହାର କିଛି ମୂଲ୍ୟ ଅଛି ବୋଲି ଜଣାଯାଏ ତାହା ଯଦି ମୋ ସହିତ ସମ୍ବନ୍ଧିତ ନ ହୁଏ ତେବେ ତାର ମୂଲ୍ୟ କିଛି ନାହିଁ, ତାର କୌଣସି ବାସ୍ତବତା ନାହିଁ। ଏକଥା ଜାଣି ରଖ, ଏହା ହେଉଛି ମୋ ମାୟା ଶକ୍ତି, ଯାହାର ଆଭାସ ବା ପ୍ରତିଫଳନ ଅନ୍ଧକାର ରୂପରେ ପ୍ରତିଭାତ ହୁଏ। ଏ ହେଲା ଦ୍ୱିତୀୟ ଶ୍ଳୋକର। ତୃତୀୟ ଶ୍ଳୋକ ହେଉଛି, ଯଥା ମହାନ୍ତି ଭୂତାନି ଭୂତେ ସୁଚ୍ଚାବଚେ ସ୍ୱନୁ ପ୍ରବିଷ୍ଟାନି ଅପ୍ରବିଷ୍ଟାନି ତଥା ତେଷୁ ନ ତେଷୁ ଅହଂ। ତାର ଅର୍ଥ ହେଉଛି, ହେ ବ୍ରହ୍ମା, ଜାଣି ରଖ ଏ ମହାଭୂତଗଣ ସୃଷ୍ଟି ମଧ୍ୟରେ ପ୍ରବେଶ କରନ୍ତି ଏବଂ ତତ୍ ସଙ୍ଗେ ସଙ୍ଗେ ମଧ୍ୟ ସୃଷ୍ଟି ମଧ୍ୟରେ ପ୍ରବେଶ କରନ୍ତି ନାହିଁ। ଠିକ ସେହିପରି ମୁଁ ମଧ୍ୟ ପ୍ରତ୍ୟେକ ସୃଷ୍ଟ ବସ୍ତୁ ମଧ୍ୟରେ ବିଦ୍ୟମାନ ଏବଂ ତତ୍ ସଙ୍ଗେ ସଙ୍ଗେ ମଧ୍ୟ ମୁଁ ପ୍ରତ୍ୟେକ ବାହାରେ ଅବସ୍ଥା। ଏ ହେଉଛି ତତ୍ତ୍ୱଗତ କଥା, ଏ ସାଧାରଣ କଥା ନୁହେଁ। ଏହାକୁ ତତ୍ତ୍ୱରେ ବୁଝିବା ପାଇଁ ପଡ଼େ, ଆଉ ନିଜ ଜ୍ଞାନ ଗାରିମା ବଳରେ ଏ ତତ୍ତ୍ୱ କେହି କେବେ ହେଲେ ବୁଝିପାରିବେ ନା। ଗୁରୁ କୃପା ସାପେକ୍ଷ ଏହାର ବଡ଼ ଗଭୀର ତାତ୍ପର୍ଯ୍ୟ ଅଛି। ଏ ଭୌତିକ ସୃଷ୍ଟିର ପଞ୍ଚ ମହାଭୂତ କ୍ଷିତ ତେଜ ମରୁଦ ବ୍ୟୋମ ଏ ସମସ୍ତ ସୃଷ୍ଟ ବସ୍ତୁ ମଧ୍ୟରେ ପ୍ରବେଶ କରନ୍ତି, ଯେପରି ସାଗର ପର୍ବତ ଜଳଚର ସ୍ଥଳଚର ଜୀବ ଉଦ୍ଭିଦ ସରୀସୃପ ପଶୁ ପକ୍ଷୀ ମାନବ ଦେବତା ଯାହା କିଛି ଏ ଭୌତିକ ଜଗତରେ ପ୍ରକାଶିତ ହେଇଛି ଏ ସମସ୍ତ ମଧ୍ୟରେ ପଞ୍ଚମହାଭୂତ ପ୍ରବେଶ କରନ୍ତି, ଏବଂ ତତ୍ ସଙ୍ଗେ ସଙ୍ଗେ ପଞ୍ଚମହାଭୂତ ଗଣ ସ୍ୱତନ୍ତ୍ର ଭାବରେ ମଧ୍ୟ ଅଛନ୍ତି। ଉନ୍ନତ ଚେତନାରେ ମାନବ ସ୍ୱରବିଜ୍ଞାନ ପ୍ରାକୃତିକ ବିଜ୍ଞାନ ଅଧ୍ୟୟନ କରିପାରେ, କିନ୍ତୁ ଏସବୁ ବିଜ୍ଞାନର ମୌଳିକ ତତ୍ତ୍ୱ ହେଲା କେ କେ ଏ ଭୂତ ଗଣ ଶୀତ ତେଜ ମରୁ ବ୍ୟୋମ, ଏହାଠାରୁ ଆଉ ଅଧିକ କିଛି ନୁହେଁ। ମାନବର ଶରୀର ପର୍ବତର ଶରୀର ଏପରିକି ବ୍ରହ୍ମା ସମେତ ସମସ୍ତ ଦେବତାଙ୍କର ଶରୀର ଏଇ ପଞ୍ଚମହାଭୂତରେ ଗଢ଼ା। ଏ ପଞ୍ଚମହାଭୂତ ଗଣ ମଧ୍ୟ ସ୍ୱରଗୁଡ଼ିକ ବାହାରେ ସ୍ୱତନ୍ତ୍ର ଭାବରେ ମଧ୍ୟ ଅଛନ୍ତି, ତେଣୁ ଭିତରେ ଅଛନ୍ତି ବାହାରେ ମଧ୍ୟ ଅଛନ୍ତି। ଏ ଭୂତ ଗଣ ପ୍ରଥମେ ସୃଷ୍ଟି ହେଲେ ଏବଂ ସେଥିପାଇଁ ସେମାନେ ପରେ ଶାରୀରିକ ଗଠନ ମଧ୍ୟରେ ପ୍ରବେଶ କଲେ, କିନ୍ତୁ ଉଭୟ କ୍ଷେତ୍ରରେ ସେମାନେ ସୃଷ୍ଟି ମଧ୍ୟରେ ପ୍ରବେଶ କଲେ, ସୃଷ୍ଟି ବାହାରେ ମଧ୍ୟ ରହିଲେ। ଏ ହେଉଛି ତା ତାତ୍ପର୍ଯ୍ୟ। ଠିକ ସେହିପରି ଭଗବାନ ତାଙ୍କର ଅନ୍ତରଙ୍ଗା ଓ ବହିରଙ୍ଗା ଶକ୍ତି ଆଦି ସାହାଯ୍ୟରେ ଏ ପ୍ରକାଶମାନ ଜଗତର ପ୍ରତ୍ୟେକ ବସ୍ତୁ ମଧ୍ୟରେ ବିଦ୍ୟମାନ ଏବଂ ତତ୍ ସଙ୍ଗେ ସଙ୍ଗେ ସମସ୍ତଙ୍କ ଉର୍ଦ୍ଧ୍ୱରେ ବୈକୁଣ୍ଠ ଲୋକରେ ବିଦ୍ୟମାନ। ସେ କଥା ପ୍ରହ୍ଲାଦ ନାରାଜ କହୁଛନ୍ତି। ଏ ହେଲା ତୃତୀୟ ଶ୍ଳୋକର କଥା। ଚତୁର୍ଥ ଶ୍ଳୋକ ହଉଛି ଏତାବଦେବ ଜିଜ୍ଞାସ୍ୟଂ ତତ୍ତ୍ୱ ଜିଜ୍ଞାସୁନା ଆତ୍ମନଃ ଅନ୍ୱୟ ବ୍ୟତିରେକାଭ୍ୟାଂ ତତ୍ସ୍ୟା ସର୍ବତ୍ର ସର୍ବଦା। ଅର୍ଥାତ୍ ଯେଉଁ ବ୍ୟକ୍ତି ପରମ ପୁରୁଷ ଭଗବାନ ବା ପରମ ତତ୍ତ୍ୱ ସମ୍ବନ୍ଧରେ ଜାଣିବାକୁ ଅତ୍ୟନ୍ତ ବ୍ୟଗ୍ର, ସେ ଏହି ପ୍ରକାର ଏପର୍ଯ୍ୟନ୍ତ ନିଶ୍ଚିତ ଭାବେ ସର୍ବକ୍ଷେତ୍ରରେ ସର୍ବତ୍ର ଏବଂ ସର୍ବଦା ପୁନଶ୍ଚ ପ୍ରତ୍ୟକ୍ଷ ଭାବରେ ଓ ପରୋକ୍ଷ ଭାବରେ ଅନୁସନ୍ଧାନ କରିବା ଉଚିତ। ଏ ହେଲା ଶ୍ଳୋକର ଅର୍ଥ, କିନ୍ତୁ ତାପର୍ଯ୍ୟର ଗୁଣ। ଯେଉଁ ବ୍ୟକ୍ତି ଉନ୍ନତ ଚେତନଶୀଳ ସେ ଆତ୍ମାନୁଭୂତିର ରହସ୍ୟ ଓ ଭୌତିକ ସୃଷ୍ଟିର ରହସ୍ୟ ଉଦ୍ଘାଟନ କରିବା ନିମିତ୍ତ ଏବଂ ସାମାଜିକ ରାଜନୈତିକ ଅର୍ଥନୈତିକ ସାଂସ୍କୃତିକ ଧାର୍ମିକ ଏବଂ ନୈତିକ ଆଦି ସର୍ବକ୍ଷେତ୍ରରେ ଜୀବନ ସମସ୍ୟା ସମାଧାନ ପନ୍ଥା ଉଦ୍ଘାଟନ କରିବା ଦିଗରେ ବ୍ୟଗ୍ର ହେବା ଉଚିତ। ଜୀବନର ଏହି ଅନୁସନ୍ଧିତ୍ସାକୁ ଆଦି କରି ବେଦାନ୍ତ ସୂତ୍ର ଦର୍ଶନ ଆରମ୍ଭ ହୋଇଛି ଏବଂ ଭାଗବତ ଏ ସମସ୍ତ ଅନୁସନ୍ଧିତ୍ସା ଉତ୍ତର ଦେଇଛି, କିମ୍ବା ସମସ୍ତ ଅନୁସନ୍ଧିତ୍ସା ରହସ୍ୟ ଉଦ୍ଘାଟନ କରିଛନ୍ତି। ଭାଗବତ ଜ୍ଞାନ ସହିତ ବିଜ୍ଞାନ ବା ରହସ୍ୟ ନ ରହିଲେ ତାହା କ'ଣ ହେବ? ନିର୍ବିଶେଷ ଜ୍ଞାନ ହେବ, ତାହା ହେବ ନିର୍ବିଶେଷ ଜ୍ଞାନ। ବିଜ୍ଞାନ ସମନ୍ୱିତ ଜ୍ଞାନ ନହେଲେ ତାହା ନିର୍ବିଶେଷ ଜ୍ଞାନ ହେଇଯିବ। ନିର୍ବିଶେଷ ବାଦ କେବେ ହେଲେ ବେଦାନ୍ତର ତାତ୍ପର୍ଯ୍ୟ ନୁହେଁ। ସେଥିପାଇଁ ଭଗବାନ କହିଲେ ନାନ୍ୟ ଯତ୍ ସତ୍ ଅସତ୍ ପରକ, ଅର୍ଥାତ୍ ସତ୍ ଏବଂ ଅସତ୍ ସବୁ ମୋ ଠାରୁ ଆସିଛି। ଗୁହାଣ ଗଦିତ ମୟା, ଅର୍ଥାତ୍ ଭଗବାନ କହୁଛନ୍ତି ପରମଂ ଗୁହ୍ୟଂ ବିଜ୍ଞାନ ସମନ୍ୱିତ ଜ୍ଞାନ ଶୃଣୁ, ବ୍ରହ୍ମ କହୁଛନ୍ତି ମୁଁ ତୁମକୁ ତତ୍ତ୍ୱ କଥା କହୁଛି, ତୁମେ ମୁଁ କ'ଣ ଏକ, ତୁମେ ମୁଁ ଏକ ନୁହଁ। ଗଦିତ ମୟା, ମୁଁ ଯେମିତି କହୁଛି ସେହିପରି ତ ଗ୍ରହଣ କର, ଆକ୍ସେପ୍ଟ ଇଟ୍ ଆଜ୍ ଇଟ୍ ଇଜ୍, ବୁଝିପାରୁଛ? ଡୋଣ୍ଟ ଫର୍ମୁଲେଟ୍, ଡୋଣ୍ଟ ସ୍ପେକୁଲେଟ୍ ମି, ୟୋର୍ ଆୱର୍ ରିସେପ୍ସନ୍ ଇଜ୍ ଓନ୍ଲି ରିକ୍ୱାୟାର୍ଡ। ତାର ଅର୍ଥ ଭଗବାନ ଯାହା କହୁଛନ୍ତି ତାକୁ ଶ୍ରବଣ କର, ତୁମେ ବ୍ରହ୍ମାଣ୍ଡ କହୁଛନ୍ତି ସେ ବିଷୟରେ କିଛି ତୁମ ବିଚାରଧାରା ଯୋଡ଼ିବା ଉଚିତ ନୁହେଁ, କେବଳ ଶ୍ରବଣ ହିଁ ଦରକାର, ଆଉରଲ ରିସେପ୍ସନ୍, ବୁଝିପାରୁଛ? ତତ୍ତ୍ୱାଚାର୍ଯ୍ୟ ଗୁରୁ ପରମ୍ପରାରେ ଆସୁଛନ୍ତି, ଜୀବ ଗୋସ୍ୱାମୀ ଶିଲ ଜୀବ ଗୋସ୍ୱାମୀ ହେଉଛନ୍ତି ତତ୍ତ୍ୱାଚାର୍ଯ୍ୟ ସ୍ୱର୍ଗ ସ୍ୱାମୀଙ୍କ ମଧ୍ୟରେ, ସେ ତାଙ୍କ ଶ୍ରୀ ଭଗବତ ସନ୍ଦର୍ଭରେ କହିଛନ୍ତି ଏକମେବ ତତ୍ ପରମ ତତ୍ତ୍ୱ ସ୍ୱାଭାବିକା ଚିନ୍ତା ଶକ୍ତ୍ୟା ସର୍ବଦୈବ ସ୍ୱରୂପ ତଦ୍ରୂପ ବୈଭବ ଜୀବ ପ୍ରଧାନ ରୂପେଣ ଚତୁର୍ଦ୍ଧା ବଶିଷ୍ଠତେ। ଏ କଥା କହିଛନ୍ତି, ଏଗୁଡ଼ିକ କହୁଛି ତତ୍ତ୍ୱଗତ କଥା, କାରଣ ଆଶ୍ଳୋକରେ ଗଭୀର ତତ୍ତ୍ୱର କଥା କୁହାଯାଇଛି, ତେଣୁ ତାର ଉପରେ ଆଲୋଚନା ହେଉଛି, ଏ ଆଇମା କାହାଣୀ ନୁହେଁ, ଏ ହେଉଛି ଗଭୀର ତତ୍ତ୍ୱଗତ କଥା। ଯେଉଁମାନଙ୍କର ଉନ୍ନତ ଚେତନା ନାହିଁ ସେମାନେ କିଛି ବୁଝିପାରିବେ ନା, କିଛି ସ୍ପର୍ଶ କରିପାରିବେ ନା। ତେଣୁ ଯେଉଁମାନେ ଉନ୍ନତ ଚେତନା ବିଶିଷ୍ଟ ବ୍ୟକ୍ତି ଗୁରୁପାଦ ଆଶ୍ରୟ କରିଛନ୍ତି, ଗୁରୁଙ୍କର ଆନୁଗତ୍ୟରେ ନାମ ଭୋଜନ କରୁଛନ୍ତି, ଭୋଜନର ପ୍ରଭାବରେ ଯାହାଙ୍କର ହୃଦୟ ବିଶୁଦ୍ଧ ହେଇଛି, ମୟା କଟିଯାଇଛି, ସେଇମାନଙ୍କୁ କିଞ୍ଚିତ ପରିମାଣରେ ବହୁତ ହେଇପାରେ, ନଚେତ ପ୍ରାସଙ୍ଗକର ନୁହେଁ। ଏ ହେଉଛି ଆର କଥା, ସେଥିପାଇଁ କୁହାଯାଉଛି ଏକମେବ ତତ୍ ପରମ ତତ୍ତ୍ୱ ସ୍ୱାଭାବିକା ଚିନ୍ତା ଶକ୍ତ୍ୟା ସର୍ବଦୈବ ସ୍ୱରୂପ ତଦ୍ରୂପ ବୈଭବ ଜୀବ ପ୍ରଧାନ ରୂପେଣ ଚତୁର୍ଥା ପ୍ରତିଷ୍ଠତେ। ପରମ ତତ୍ତ୍ୱ ହେଉଛନ୍ତି ଏକ ଅଦ୍ୱୟ ତତ୍ତ୍ୱ, ସେ ସ୍ୱାଭାବିକ ଭାବେ ଅଚିନ୍ତ୍ୟ ଶକ୍ତି ସମ୍ପନ୍ନ, ସେହିପରି କ୍ରମୀ ସର୍ବଦା ସେ ସ୍ୱରୂପ ତଦ୍ରୂପ ବୈଭବ ଜୀବ ଓ ପ୍ରଧାନ। ଏଇ ଚାରୋଟି ଏ ଚାରି ପ୍ରକାର ଅବସ୍ଥାନ କରୁଛନ୍ତି। ଭଗବାନ କହୁଛନ୍ତି ଯାବାମହଂ ଯଥା ଭାବ ଯଦ୍ରୂପ ଗୁଣକର୍ମ ଏସ୍ଥଳେ ମୋର ଅନୁଗ୍ରହୀ ଦରକାର। ଯାହା ପ୍ରଥମ କରି ବ୍ରହ୍ମାଙ୍କୁ କହିଥିଲେ ଆମେ ପାଠ କଲେ ତଥ୍ୟ ତତ୍ତ୍ୱ ବିଜ୍ଞାନ ମସ୍ତେ ମଦ ଅନୁଗ୍ରହ ମୋର ଅନୁଗ୍ରହରୁ ଏ ତତ୍ତ୍ୱ ବିଜ୍ଞାନ ତୁମେ ଲାଭ କର ସେ କଥା କହୁଛ। ଏଥିରେ ଭଗବାନଙ୍କର ଅନୁଗ୍ରହ ଦରକାର, ମୋର ଅନୁଗ୍ରହ ଯୋଗୁଁ ତୁମେ ମୋତେ ଜାଣିପାରିବ। ଆଜ୍ ଆଜ୍ଞା ମୁଁ ଯେପରି ତା ନହେଲେ ଭଗବାନଙ୍କୁ କେହି ଜାଣିପାରିବେ ନାହିଁ। ଶ୍ରୋତ ପଥେ ଭଗବତ ତତ୍ତ୍ୱ ଅବତରଣ କରେ, ଯଦି ଶ୍ରୋତା ନଥାନ୍ତେ ତେବେ କୀର୍ତ୍ତନ ହୁଅନ୍ତା କି କୀର୍ତ୍ତନ ହୁଅନ୍ତା? ତା ନହେଲେ ତତ୍ତ୍ୱ ଅବତରଣ କରି କିନ୍ତୁ ଯେଉଁମାନେ ନିର୍ବିଶେଷ ଭାବି ମନ ଧର୍ମୀ ମନନ କରୁଛନ୍ତି ଶ୍ରୋତ ପାରମ୍ପର୍ଯ୍ୟରେ ଆସୁନାହାନ୍ତି, ସେମାନଙ୍କର ଯେଉଁ ମତ ତାହା ହେଉଛି ଶ୍ରୁତି ବିରୋଧୀ ମତ, ତାହା କଦାପି ଶ୍ରୁତି ସମ୍ମତ ମତ ନୁହେଁ। ଯଦିଓ ସେମାନେ କହୁଛନ୍ତି ଯେ ଏ ବେଦର କଥା ଆମେ କହୁଛେ, ଏମିତି ତା ରହସ୍ୟ କାହିଁକି କୀର୍ତ୍ତନ କରାଯାଏ, କାହିଁକି କୀର୍ତ୍ତନ କରାଯାଏ, କାହିଁ ବୋଲାଯାଏ, ଶୁଣିବା ପାଇଁ କୁହାଯାଏ। ମୁଁ କୀର୍ତ୍ତନ କରୁଛି, ଆପଣମାନେ ସମସ୍ତେ ଶ୍ରବଣ କରୁଛନ୍ତି, ଏ ଶ୍ରବଣ କୀର୍ତ୍ତନ ପୁରା ଆବଶ୍ୟକତା ଅଛି, ଶ୍ରବଣକାରୀ ଆଉ କୀର୍ତ୍ତନକାରୀ ତା ନହେଲେ ଶ୍ରବଣ କୀର୍ତ୍ତନ ହେଇ ପାରିବ ନା। ବାକ୍ୟ ବୋଲା ହଁ ଅନ୍ୟର ଶୁଣିବା ପାଇଁ, ଯେଉଁମାନେ ଶୁଦ୍ଧ କୀର୍ତ୍ତନ ପଥ ପରିତ୍ୟାଗ କରି ସ୍ମରଣ ବା ଧ୍ୟାନ ପକ୍ଷପାତୀ ସେମାନେ ଅଶ୍ରୌତପନ୍ଥୀ, ସେଇମାନେ ହେଉଛନ୍ତି ଅଶ୍ରୌତପନ୍ଥୀ। ସେମାନେ ଶ୍ରବଣ କରନ୍ତି ନା ଗିରିଗୁମ୍ଫାରେ ଅଛି ଧ୍ୟାନ କରନ୍ତି ବା ସ୍ମରଣ କରନ୍ତି। ଚତୁର୍ବେଦ ତତ୍ତ୍ୱ ହିଁ ଭଗବତ ତତ୍ତ୍ୱ, ଏହା ସେ ଭଗବତ ତତ୍ତ୍ୱ ହିଁ ଭଗବାନଙ୍କର ପ୍ରକାଶ। କାରଣ ଭଗବାନଙ୍କର କଥା ଭଗବାନ ଭିନ୍ନ ତତ୍ତ୍ୱ, ଭିନ୍ନତା ସେଥିରେ କିଛି ନାହିଁ। ସେଇ ତତ୍ତ୍ୱ ଅନୁଯାୟୀ କହୁଛନ୍ତି ପ୍ରହ୍ଲାଦ ମହାରାଜ, ସେଇ ତତ୍ତ୍ୱ ଅନୁଯାୟୀ କଥାଇ କହୁଛନ୍ତି। ଦ୍ରଷ୍ଟା ଦୃଶ୍ୟ ଓ ଦର୍ଶନ ଯେଉଁଠାରେ ନାହିଁ ସେ କଣ ବୁଝିପାରୁଛ? ଯବାନ ହଁ ଯଥା ଭାବ, ଏ ଯେଉଁ କଥା କୁହାଯାଇଛି ପୂର୍ବ ଶ୍ଳୋକ ଯାଇଛି ଆମର, ଏ ଭଗବାନଙ୍କର କୃପା ବଳରେ ବ୍ରହ୍ମା ତାହାଙ୍କୁ ଜାଣିପାରିଲେ। ଯବାନ ହଁ ଏଠାରେ ଅହଂ ଫାର୍ଷ୍ଟ ପର୍ସନ୍ ପ୍ରଥମ ପୁରୁଷ, ସେ ଶ୍ଳୋକରେ ଭଗବାନ ଯାହା ବ୍ରହ୍ମ କହିଛନ୍ତି ଯବାନ ହଁ ଯଥା ଭାବ ଯଦ୍ରୂପ ଗୁଣକର୍ମ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନୁଗ୍ରହ, ବୁଝିପାର। ତେଣୁ ଅହଂ ଏ ଯେ କହିଲେ ଯବାନ ହଁ ଫାର୍ଷ୍ଟ ପର୍ସନ୍, ତାପରେ କହିଲେ ତେ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନୁଗ୍ରହ ତେ ସେକେଣ୍ଡ ପର୍ସନ୍, ବୁଝିପାର। ତେଣୁ ଫାର୍ଷ୍ଟ ପର୍ସନ୍ ସେକେଣ୍ଡ ପର୍ସନ୍କୁ ସେ କହୁଛନ୍ତି ଏବଂ ଥାର୍ଡ ପର୍ସନ୍ ଶୁଣୁଛନ୍ତି। ପୁରୁଷୋତ୍ତମ ଭଗବାନ ହେଲେ ଫାର୍ଷ୍ଟ ପର୍ସନ୍, ଆଦି ପୁରୁଷ, ଆଦି ମିନ୍ସ ଫାର୍ଷ୍ଟ ପ୍ରଥମ ବା ମୌଳିକ, ସେ ଆଦି ଗୋବିନ୍ଦ ଆଦି ପୁରୁଷ ତମଂ ଭଗବାନୀ ସେଥିପାଇଁ କହିଛି। ଆଉ ସେ ଭଗବାନ କାଳାତୀତ, କାଳ ଅଧୀନ ସେ ନୁହନ୍ତି। ଭଗବାନ ଯେତେବେଳେ ପ୍ରପଞ୍ଚରେ ଅବତୀର୍ଣ୍ଣ ହୁଅନ୍ତି ଏଠି କାଳର ପ୍ରଭାବ ଅଛି ଏ ପ୍ରପଞ୍ଚରେ। ଭଗବାନ ପ୍ରପଞ୍ଚରେ ଅବତୀର୍ଣ୍ଣ ହେଲେ ସୁଦ୍ଧା ସେ ୟାର ଅନ୍ତର୍ଭୁକ୍ତ ନୁହନ୍ତି। প্রথম স্কন্ধ ভাগবতরে কুহাযাইছে একত ঈশনং ঈশস্য প্রকৃতিস্থোপি তদগ্নি না যুজ্যতে সদা আত্মস্থৈর্দ্বারা বুদ্ধি সদা হয়া। এই কথা কুহাযাইছে, অর্থাৎ এর হচ্ছে ভগবানকর শাশ্বততা। সে ভূত প্রকৃতির গুণমানক দ্বারা প্রভাবিত হুঁতি না, ভূত প্রকৃতি তাঙ্কর অধীন। মায়াধ্যক্ষিণ প্রকৃতি সুয়দে সচরাচরণ, গীতার এই কথা ভগবান কৃষ্ণ কহিলেন। ভূত প্রকৃতি মোর নির্দেশরে কার্য করছে, সে হচ্ছে মায়াধীশ, মায়ার ঈশ্বর, মায়ার প্রভু, তেণু সে ভূত প্রকৃতি দ্বারা প্রভাবিত হুঁতি না। সেগুলিকর সংস্পর্শে আসলে সুদ্ধা সে স্বতন্ত্র গ্রন্থ। ঠিক সেইপরি যেউ ভক্তগণ ভগবানকর চরণার বিন্দরে সম্পূর্ণরূপে আশ্রিত, সেমান মধ্যে ভূত প্রকৃতির তৃণ দ্বারা প্রভাবিত হুঁতি না। ভগবানক চরণার বিন্দরে আশ্রিত নহেলে নিশ্চিত ভাবে ভূত প্রকৃতির প্রভাবে প্রভাবিত হব বা ভূত প্রকৃতির অধীনস্ত হব। মা আমি বোধে প্রপদ্যন্তে মায়া মেতাং তরন্তিতে, এই কথা গীতারে ভগবান কৃষ্ণ কইছন্তি। মায়াধীশঙ্কর চরণারবিন্দরে প্রপন্ন হেলে মায়াকু অতিক্রম করা যাইপারিব, তা নহলে এই মায়াকু অতিক্রম করিবার অন্য কোনসি উপায় নাহি। একত ঈশনং ঈশস্য, করে যাইছি আমরা এখানে ভগবান কৌছন্তি মো ঠারু কাল সৃষ্টি হয়েছি, মো কালর অধীন নুহে। ঈশ্বর আর জীবাত্মা কালর অধীন নুহন্তি, ঈশ্বর আর জীবাত্মা কালর অধীন নুহন্তি। জগতরে পাঁচটি তত্ত্ব আছে, কোন পাঁচটি তত্ত্ব? জীব, প্রকৃতি, কাল ও কর্ম, এই পাঁচটি তত্ত্ব। এটি মধ্যে প্রথম তিনটি, অর্থাৎ ঈশ্বর, জীব আর প্রকৃতি, এই তিনটি স্বরূপত কালাধীন নুহে। বাকি কাল ও কর্ম এ কালাধীন, কর্মর স্বরূপ হি প্রাক অনাদি বিনাশী চ, বুঝিপারছ? প্রাক অনাদি বিনাশী চ ভৌতিক কর্ম, এ তত্ত্বগত বিচার, যার আরম্ভ আছে পুনি বিনাশী শেষ আছে। ভগবানক নাম গুণ রূপ লীলার বর্ণনা কেবে হলে জীবভোগ্য ব্যাপার নুহে। জীব কহিলে বদ্ধ জীব, দৃষ্ট বদ্ধ জীব হরিনাম করিপারে না, হরিনাম গ্রহণ শুদ্ধ চেতনার প্রতি, বুঝিপারছ? হরিনাম গ্রহণ হচ্ছে শুদ্ধ চেতনার প্রতি, তেণু শুদ্ধ চেতনা নহেলে হরিনাম হইপারিব, বুঝিপারছ? আর শুদ্ধ চেতনা কিনতে হব, কিনতে হব তা কৃষ্ণ পুণ্য শ্রবণ কীর্তন রুদস্থ হি অভদ্রাণী বিধুনতি শ্রুৎসবান, উপযুক্ত প্রামাণিক অধিকারী তথাচার্য গুরু মুখ বিনশকে তাঙ্করবিন্দরে আশ্রিত হই শ্রবণ করলে গুরুকৃপার চেতনা বিশুদ্ধ, নচেত চেতনা বিশুদ্ধ হই পারিব না। সেই কথা কুহাযাইছে, তাহলে যাইকি পরে হরিনাম পরিবর্তনে, সেইপাই কুহাযাইছে বদ্ধজীব হরিনাম করিপারে না। হরিনাম গ্রহণ শুদ্ধ চেতনার নিত্য বৃতি, বুঝিপারছ? আশ্রয় লইয়া ভজে তাতেই কৃষ্ণ নাহি তেজে, এই কথা কুহাযাইছে। ভজন করিবাকে হলে, নাম ভজন করিবাকে হলে গুরুবাশ্রয় করিবাকে পড়ে, আর গুরুবানুগত্যে ভজন করিবা পাই পড়ে, তা নহলে ভজন হই পারিব না। এ হচ্ছে তার তাৎপর্য, কারণ হরিনাম গ্রহণ শুদ্ধ চেতনা নিত্য বৃতি, চেতনা বিশুদ্ধ নহেলে নাম হইপারিব না। নামাক্ষর বাহিরে গোটে নাম নাহি হওয়ার, অক্ষর বাহারে ନାମ ବାହାରିବ, ନାମ ନାମି ଅଭିନ୍ନ, ଏ ହେଉଛି ଆମର କଥା। ଯେତେବେଳେ ନାମ ହବ ନାମି ପ୍ରକାଶ ହବ, ନାମି ଦର୍ଶନ, କେବଳ ନାମି ଦର୍ଶନ ନୁହେଁ ଲୀଳା ପ୍ରକାଶ ସବୁ କିଛି ଅଛି, ନାମ ମଧ୍ୟରେ ଅଛି। ତେଣୁ ଯେତେବେଳେ ଶୁଦ୍ଧ ଚେତନା ହବ, ବିଶୁଦ୍ଧ ହୃଦୟ ହବ, ସେତେବେଳେ ନାମ ଉଚ୍ଚାରଣ କଲେ ଏଗୁଡ଼ିକ ପ୍ରକାଶମୟ ହବ, ତା ନହେଲେ ପ୍ରକାଶିତ ହେଇପାରିବ ନା। ଏ ହେଉଛି ତା ତାତ୍ପର୍ଯ୍ୟ। ସେଥିପାଇଁ ଏ କଥା କୁହାଯାଉଛି, ହରିନାମ କହଁ ଶୁଦ୍ଧ ଚେତନା ନିତ୍ୟବୃତ୍ତି ଟେଷ୍ଟ ମେକ୍ ରେଫରେନ୍ସ ଡିନାଉନ୍ସ, ଅର୍ଥାତ୍ ପ୍ରାକୃତ ଐତିହାସିକ ପ୍ରାମାଣିକତା ଯାହା କାଳାଧୀନ ତାହା ନିରାଶ କରାହଉଛି। ଏଥିରେ ଏ କରିବା ନିମିତ୍ତ ଭଗବାନଙ୍କର କାଳାତିତ୍ୱ ବର୍ଣ୍ଣିତ ହେଇଛି। ଭଗବାନ କହୁଛନ୍ତି ଅନେଣ୍ଡିଂ ଟାଇମ୍ ବା ଅନାଦିକାଳ ପୂର୍ବରେ ମୁଁ ଥିଲି, ସତ୍ ସତ୍ ପରଂ ଅର୍ଥାତ୍ ଏକ୍ଜିଷ୍ଟେନ୍ସ ନନ୍ ଏକ୍ଜିଷ୍ଟେନ୍ସ, ସତ୍ ଅସତ୍, ଏକ୍ଜିଷ୍ଟେନ୍ସ ନନ୍ ଏକ୍ଜିଷ୍ଟେନ୍ସର ଅତୀତ ସେ ବୁଝ। ଭଗବାନଙ୍କର ଅନାଦିତ୍ୱ ଓ ଆଦିତ୍ୟ ସମ୍ବନ୍ଧରେ ଶ୍ରୁତି ବା ବେଦରେ କୁହାଯାଇଛି, ସଦେବ ସୌମ୍ୟଗ୍ର ଆସିତ ଆତ୍ମା ବା ଇଦଗ୍ର ଆସିତ, ଏ ବେଦରେ କଥା କୁହାଯାଇଛି ବୁଝିପାରୁଛ। ତେଣୁ ଜଳବିଜ୍ଞାନ, ଜଳବିଜ୍ଞାନରେ ଗୋଟେ ମନୋବିଜ୍ଞାନ ବୋଲି ଅଛି ଯାହାକୁ ସାଇକୋଲୋଜି, ସେ ମନୋବିଜ୍ଞାନ କଥା ଅଛି। ତେଣୁ ମନ ହଉଛି ଅସଲ ଜିନିଷ, ଚେତନାର ବିଶୁଦ୍ଧତା ବା ମନର ବିଶୁଦ୍ଧତା ହିଁ ଦରକାର ବୁଝ। ତେଣୁ ମନ କଥା କୁହାଯାଇଛି ଏ ବୈଦିକ ଶାସ୍ତ୍ରରେ। ପ୍ରଶ୍ନ ଉଠେ, ମନ କେଉଁଠାରୁ ପ୍ରେରଣା ପାଇଲା, କିଏ ମନକୁ ଚାଳିତ କରେ, ଏଇ ପ୍ରଶ୍ନ ଉଠେ। ଭଗବାନଙ୍କର ଏକ ନାମ ହେଉଛି ହୃଷିକେଶ, ହୃଷିକେଶ ହୃଷିକ ଶବ୍ଦର ମନ ଅର୍ଥ ହେଉଛି ମନ ଆଉ ଇନ୍ଦ୍ରିୟ। ତେଣୁ ତାଙ୍କର ଈଶ ଭଗବାନ, ତେଣୁ ତାଙ୍କର ନାମ ହୃଷିକେଶ। ତୁମେ ହୃଷିକେଶ ହୃଷିକ ଦମିଆ ଭକ୍ତିବିନୋଦ ଠାକୁର ଯେ ଗୋପୀନାଥ ପଦ୍ୟ ରଚନା କରୁଛନ୍ତି ସେଥିରେ ଏକଥା ଲେଖିଛନ୍ତି, ତୁମେ ହୃଷିକେଶ ହୃଷିକ ଦମିଆ ତାରହ ସଂସ୍କୃତି ଘୋରେ। ତେଣୁ ହୃଷିକେଶଙ୍କର କୃପା ନହେଲେ କେହି ତାକୁ ଦମନ କରି ପାରିବ ନା, ଏ ହେଉଛି ତା ତାତ୍ପର୍ଯ୍ୟ। ସେଥିପାଇଁ କୁହାଯାଉଛି ଯେ ମନ କେଉଁଠାରୁ ପ୍ରେରଣା ପାଇଲା ଆଉ କିଏ ମନକୁ ଚାଳିତ କରେ, ହେଉଛନ୍ତି ହୃଷିକେଶ। ତେଣୁ ମନୁଷ୍ୟ ଜାତି ମଧ୍ୟରେ ଈଶ୍ୱରଙ୍କ ବିଷୟରେ ଯେଉଁ ଧାରଣା ତାହା ଭ୍ରମପୂର୍ଣ୍ଣ, କାରଣ ବଦ୍ଧ ଜୀବ ମନ ଦ୍ୱାରା ଯାହା ଚିନ୍ତା କରେ ତାହା ହେଉଛି ଅଟ। ଜଡ଼ ମନ ସାହାଯ୍ୟରେ କଦାପି ଭଗବାନଙ୍କର ଚିନ୍ତା କରାଯାଇ ପାରିବ ନାହିଁ। ସେଥିପାଇଁ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଦୈତେ ଭଦ୍ରା ଭଦ୍ର ଜ୍ଞାନ ସବ ମନୋଧର୍ମ, ଏଇ ଭାଲ ଏଇ ମନ୍ଦ ଏଇ ସବ ଭ୍ରମ। ଭଲ କଣ ମନ୍ଦ କରେ, ଭଲ ମନ୍ଦ ବିଚାର ଆମ ମନ ଆଉ କାହାରି ମନଟାକୁ ବା ଆମକୁ ସ୍ୱରଟାକୁ ଇନ୍ଦ୍ରିୟକୁ ଯାହା ଭଲ ଲାଗିଲା ଏ ଅନୁକୂଳ ହେଲା ତାଇ ଭଲ ବୋଲି କହୁଛ, ଯାଇ ପ୍ରତିକୂଳ ହେଲା ତାଇ ମନ୍ଦ ବୋଲି କହୁଛ। ସେଥିପାଇଁ କହୁଛି ଏସବୁ ମନୋଧର୍ମ, ମନୋଧର୍ମ ଏଟା ଆଉ ଏସବୁ ଭ୍ରମ। ବୌଦ୍ଧ ଜୀବର ବିଚାର ସବୁ ଭ୍ରମ, ଶୁଦ୍ଧ କୁଆଡ଼େ ହେଇପାରେ କି, ଅଭ୍ରାନ୍ତ ହେଇପାରେ କି? କଦାପି ହବ ନା। ଆତ୍ମାର ବିଚାର ନହେଲେ ମନର ବିଚାର ନିଶ୍ଚୟ ଅସତ। ଆତ୍ମା ଚିଦାନନ୍ଦମୟ ବସ୍ତୁ, ଭଗବାନଙ୍କ ନିତ୍ୟ ଶାଶ୍ୱତ ଅଂଶ, ତେଣୁ ସେ ଶୁଦ୍ଧ ସ୍ତରରୁ ବିଚାର ନ ଆସିଲେ ସବୁ ଅସତ ହେଇଯାଏ, ମନର ବିଚାର ଅସତ। ପ୍ରାଣ କହିଲେ କଣ ବୁଝୁଛ? ବୁଝିପାରିଲ? ବାୟୁକୁ ବୁଝାଏ, କିନ୍ତୁ ମୁଖ୍ୟ ପ୍ରାଣ ହିଁ ବୈକୁଣ୍ଠ ବାୟୁ, ତାହା ନାସିକା ବାୟୁ ନୁହେଁ। ପ୍ରାଣରୁ ବାକ୍ୟର ଉତ୍ପତ୍ତି ହେଉଛି। ଭଗବତ ବିସ୍ମୃତି ବଶତ ଜୀବର ଜଡ଼ ଜଗତ ଦର୍ଶନ କର, କାହିଁକି ଦର୍ଶନ ହୁଅନ୍ତା ଜଡ଼ ଜଗତ କୃଷ୍ଣ ଭୁଲି ସେହି ଜୀବ ନାଦି ବହିର୍ମୁଖ, ଅଦୈବ ମାୟା ତାରେ ଦେହ ସଂସାର ଆଦି ମୁଖ। ଭଗବାନ କହୁଛନ୍ତି ତଦମାନ ତତ୍ତ୍ୱ ଜାଣିବା ବିଶ୍ୱତେ ତଦନନ୍ତର, ଗୀତାରେ କଥା ଭଗବାନ କୃଷ୍ଣ କହିଛନ୍ତି। ତତ୍ତ୍ୱଜ୍ଞ ଶୁଦ୍ଧ ଭକ୍ତ ଭଗବାନଙ୍କ ନାମ ରୂପ ଗୁଣ ଲୀଳାରେ ପ୍ରବେଶାଧିକାର ପାଏ, ନହେଲେ ଅନ୍ୟ ପ୍ରବେଶାଧିକାର ନାହିଁ। କିନ୍ତୁ ମନଧର୍ମୀ ନିର୍ବିଶେଷ ବିଚାରରେ ପ୍ରବେଶ କରିପାରିବ ନା। ବୈଷ୍ଣବର ମନ ପ୍ରାଣ ବାକ୍ୟ ନିତ୍ୟ ବସ୍ତ୍ର ଉପାସନା କରେ, ତାହା ଜଡ଼ ନୁହେଁ। ବୌଦ୍ଧ ଜୀବର ମନ ଦ୍ୱାରା ଆତ୍ମଦର୍ଶନ କରାଯାଏ ନା। ଦେଶକାଳ ପାତ୍ର କଥା ବିଚାର କରୁଥିବା ଏ ମନଟି ମାୟା ନିର୍ମିତ। ପାଞ୍ଚଟା ହଉଛି ଗ୍ରସ ଏଲିମେଣ୍ଟ, ପାଞ୍ଚଟା ହିତ ତେଜ ମରୁଦ୍ୟମ ମୂଳ, ଏ ଯୋଉ ପାଞ୍ଚ ମହାଭୂତ ଇଏ ସ୍ଥୂଳ, ଆଉ ତିନୋଟି ହଉଛି ସୂକ୍ଷ୍ମ ତତ୍ତ୍ୱ ମନ ବୁଦ୍ଧି ହୁକା। ତେଣୁ ମନ ମାୟା ନିର୍ମିତ, ସୁତରାଂ ତାହା ଆତ୍ମା ଠାରୁ ପୃଥକ, ତାହା ହେଉଛି ଭାଗବତର ବାଣୀ। ରୂତେ ଅର୍ଥମ ଯତ୍ ପ୍ରତୀୟତେ ନ ପ୍ରତୀୟତେ ଚାତ୍ମନି ତଦ୍ ବିଦ୍ୟା ଆତ୍ମନ ମାୟଂ ଯଥା ଆଭାସ ଯଥା ତମ। ଏଇ ଯୋଉ ଚତୁଶ୍ଳୋକୀ ଭାଗବତ କହିଥିଲେ ତାର ଦ୍ୱିତୀୟ ଶ୍ଳୋକ, ଏଇଟା ଦ୍ୱିତୀୟ ଶ୍ଳୋକରେ କଥା ଭଗବାନ କହିଛନ୍ତି। ମନ୍ଦିର ବସ୍ତୁ ବ୍ୟତୀତ ଯାହାର ପ୍ରତୀତି ଅଛି, କିନ୍ତୁ ବସ୍ତୁରେ ଯାହାର ପ୍ରତୀତି ନାହିଁ ତାହା ହିଁ ହେଉଛି ମାୟା, ତାହିଁ ହେଉଛି ମାୟା। ମାୟା ମୂଢ଼ ବଣ ଈଶ୍ୱରଙ୍କୁ ପ୍ରକୃତି ବା ମାୟା ଜାତୀୟ ବୋଲି ମନେ କରନ୍ତି। ଅବଦାନନ୍ତି ମନ୍ମୁହା ମାନସି ତମ ଆଶ୍ରିତ ପରମ ଭାବଦାନନ୍ତ ମମ ଭୂତ ମହେଶ୍ୱରମ। ଏ କଥା ଗୀତାରେ ଭଗବାନ କୃଷ୍ଣ କହିସାରିଛନ୍ତି। କାରଣ କଦାପି ମାୟା ମୂଢ଼ ବଣ ଈଶ୍ୱରଙ୍କୁ ଜାଣିପାରିବେ ନା। ସେ କହିଲେ ଆମରି ବାକି ଅବଦାନନ୍ତି ମନ୍ମୁହା ମାନସି ତମ ଆମରି ବାକି ମଣିଷ ଯିଏ ବୋଲି। କିନ୍ତୁ ଶ୍ରୁତି କହନ୍ତି କଣ, ଶକ୍ତି ଶକ୍ତି ମତର ଭିନ୍ନ, ଯେଉଁମାନେ ମାୟାମୁଗ୍ଧ ସେମାନଙ୍କ ନିଶ୍ଚିତ ଭାବେ ଈଶ୍ୱର ତତ୍ତ୍ୱରେ କନଫ୍ୟୁଜନ ଆସିବ। ବୁଝିପାର, ଭଗବାନଙ୍କ କଥାରେ ମାୟା ନାହିଁ, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଏ କଥା କହ, ମାୟା କି ପ୍ରକାର ଶକ୍ତି ବୁଝିପାରୁଛ? ବଞ୍ଚନାକାରିଣୀ ଶକ୍ତି, ଅମଙ୍ଗଳକାରିଣୀ ଶକ୍ତି, ମଙ୍ଗଳକାରିଣୀ ସେ ନୁହେଁ। ଯେଉଁମାନେ ସଂସାର ଚାହାନ୍ତି ମାୟା ସେମାନଙ୍କୁ ଯନ୍ତ୍ରଣା ଦିଏ, କିନ୍ତୁ ଭକ୍ତ ନିକଟରେ ସ୍ୱରୂପ ତ ସେ ମାୟା କଣ କରେ, କୃଷ୍ଣ ଦାସୀ ନିତ୍ୟ ଶକ୍ତି ଯୋଗ ମାୟା ସେ ବୁଝିପାରୁଛ। ମାୟା ବହୁ ରୂପିଣୀ, ଚଣ୍ଡିକା ଭୈରବୀ ଧାରିକା ମାତଙ୍ଗୀ ଇତ୍ୟାଦି ଦଶମ ସ୍କନ୍ଧ ଭାଗ କରି ସେଦିନ ଜନ୍ମାଷ୍ଟମୀ ଉତ୍ସବରେ ଆମେ କାଠ କରୁଥିଲେ ସେ ଶ୍ଳୋକ। ଆମମାନେ ମାୟା କବଳିତ ହୋଇ ପିତା ପିତାମହ ମାତା ପିତା ଇତ୍ୟାଦି ରୂପରେ ଜଗତରେ ଉପସ୍ଥିତ ହୋଇଛୁ। ନିର୍ବିଶେଷ ଜ୍ଞାନ ବା ଜୀବ ଅହମିକା ଦ୍ୱାରା ମାୟାକୁ ଜୟ କରାଯାଇ ପାରିବ ନା। ମା ନିବେ ପ୍ରପଦ୍ୟନ୍ତେ ମାୟା ମେଦାଂ କରନ୍ତି କି। ସେଥିପାଇଁ ଭଗବାନ କୃଷ୍ଣ ଏ କଥା ଗୀତା କହିଲେ ଯେ ମାୟାଧୀଶ କୃଷ୍ଣଙ୍କର ଚରଣ ଆରବିନ୍ଦରେ ପ୍ରପନ୍ନ ହୁଅନ୍ତି ସେ ମାୟା ପ୍ରବଞ୍ଚନାକାରୀ ଶକ୍ତି ମାୟା ଶକ୍ତିକୁ ଅତିକ୍ରମ କରିଯାଇ ପାରିବେ ନଚେତ କରିପାରିବେ। ସେଥିପାଇଁ ଦଶମ ସ୍କନ୍ଧ ଭାଗବତରେ ସେ ବ୍ରହ୍ମାଙ୍କର ବାକ୍ୟ ଅଛି, ଜ୍ଞାନ ପ୍ରୟାସ ତପସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରି ଦାନ ଭବଦୀୟ ବା ଦାନ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବଂ ମନୋଭୀର ଯେ ପ୍ରାୟଶ ଅଜିତ ଜୀବ୍ୟଶିଷ୍ଟ ସ୍ତ୍ରୀ ଲୋକ୍ୟାଂ। ଏ କଥା ବ୍ରହ୍ମା ବାକ୍ୟ ବ୍ରହ୍ମାସ୍ତୁତି ମୁଖ୍ୟରେ ଭଗବାନ କହୁଛନ୍ତି ଜ୍ଞାନ କହିଲେ କଣ ମୁଖ୍ୟ କହନ୍ତି ଅକ୍ଷତ ଜ୍ଞାନ, ତାର ଏକ ନାମ ହଉଛି ଅକ୍ଷତ ଜ୍ଞାନ। ଏ ଅକ୍ଷତ ଜ୍ଞାନ ଦ୍ୱାରା ଭଗସ୍ୱରୂପ ଐଶ୍ୱର୍ଯ୍ୟ ମହିମା ବିଚାରର ପ୍ରୟାସ ସର୍ବତ ଭାବେ ପରିତ୍ୟାଗ କରିବାକୁ ହିଁ ପଡିବ। ଜ୍ଞାନ ପ୍ରୟାସ ତା ପରିତ୍ୟାଗ କରି ନିଜ ନିଜ ଆଶ୍ରମରେ ବା ସାଧୁମାନଙ୍କ ନିକଟରେ ଅବସ୍ଥିତ ହେଇ ଯେଉଁମାନେ ସାଧୁମାନଙ୍କ ମୁଖରେ ସ୍ୱତଃ ଉଚ୍ଚାରିତ ଏବଂ ତତ୍ସାନ୍ନିଧ୍ୟ ମାତ୍ର ଦ୍ୱାରା ଶ୍ରବଣ କରନ୍ତି ଆପଣଙ୍କର ନାମ ଗୁଣ ଲୀଳା କାହାଣୀ, ତଦ୍ୱାରା ସେମାନେ ସେମାନଙ୍କର ଶରୀର ମନ ଓ ବାକ୍ୟକୁ ସତ୍କାର କରି ଜୀବନ ଧାରଣ କରନ୍ତି। ସେମାନେ ଅନ୍ୟ କୌଣସି କର୍ମ କରନ୍ତୁ ବା ନ କରନ୍ତୁ, ତଥାପି ତ୍ରିଲୋକରେ ଅନ୍ୟାନ୍ୟ ବ୍ୟକ୍ତିର ଅଧିକ ଆପଣ ସେମାନଙ୍କ ଦ୍ୱାରା ଜିତ ହୋଇଯାଆନ୍ତି ବା ବସିଭୂତ ହୋଇଯାଆନ୍ତି। ଶ୍ରବଣ କରିବା ଉପରେ ଜୋର ଦେଇକରି ବ୍ରହ୍ମା କଥାଟି ପ୍ରାମାଣିକ ଅଧିକାରୀ ପ୍ରାମାଣିକାଚାର୍ଯ୍ୟ ଗୁରୁ ଏମାନଙ୍କ ଠାରୁ ଶ୍ରବଣ କରିବା ପାଇଁ ଶ୍ରବଣ କଲେ ହୃଦୟ ବିଶୁଦ୍ଧ ହବ। ସଦାଂଶ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ଦେଶ୍ୟ ହି ଅଭଦ୍ରାଣୀ ବିଧୁନୋତି ସଦାଂଶ ଭାରତରେ କଥା କୁହାଯାଇଛି। ତାହେଲେ ଶ୍ରବଣ ଯିଏ ଯେଉଁ ସ୍ଥାନରେ ଅଛି ସ୍ଥାନେ ସ୍ଥିତା, ଯିଏ ବ୍ରହ୍ମଚର୍ଯ୍ୟାଶ୍ରମରେ ଅଛି, ଯିଏ ଗୃହସ୍ଥାଶ୍ରମରେ ଅଛି, ଯିଏ ମହାନ୍ତାଶ୍ରମରେ ଅଛି, ସନ୍ନ୍ୟାସ୍ରମରେ ଅଛି, ଯିଏ ଯେଉଁ ସ୍ଥିତିରେ ଯେଉଁ ପ୍ରକାର ଭାବରେ ଅଛି ସେ ପ୍ରକାର ଭାବରେ ଥାଇକିରି ଶ୍ରବଣ କର। ଉପଯୁକ୍ତ ପ୍ରାଣିକ ଅଧିକାରୀଙ୍କ ଠାରୁ ଶ୍ରବଣ କରିବା ଏଇ ଦରକାର। ଶ୍ରବଣ କଲେ ଭକ୍ତି ଜାଗ୍ରତ ହବ। ହଁ ଯଶ୍ୟାଂ ବୈଷ୍ଣବୀୟ ମହାନାୟ କୃଷ୍ଣ ପରମ ପୁରୁଷେ ଭକ୍ତି ରୂପଦ୍ୟତି ପୁରୁଷ ଶୋକ ମୋହ ଭୟାବହା। ଏ କଥା ମଧ୍ୟ ଭାରତରେ ଶ୍ରବଣ କଲେ ଶୋକ ମୋହ ଭୟ ଦୂରକାରିଣୀ ଦୂର କରୁଥିବା ଭକ୍ତି କୃଷ୍ଣ ଭକ୍ତି ଜାଗ୍ରତ ହବ। ନଚେ ଭକ୍ତି ଜାଗ୍ରତ ହବ ତାହି ହେଉଛି ସଙ୍ଗ, ତାହି ହେଉଛି ସାଧୁ ସଙ୍ଗ। ବୁଝିପାରିଲ ସାଧୁ ସଙ୍ଗ ମାନେ ସାଧୁଙ୍କ ଶ୍ରବଣ, ସାଧୁ ସଙ୍ଗର ଅନ୍ୟ କିଛି ଅର୍ଥ ନୁହେଁ। ଏଇ କଥା କୁହାଯାଇଛି ଆଉ ତା ଭିତରେ ଯୋଗ ଦିଆଯାଇଛି ଶ୍ରବଣ କରେ। ସେଥିପାଇଁ କେବଳ ମାତ୍ର ଭଗବତ ଭକ୍ତି ଆଶ୍ରିତ ଭକ୍ତ ହିଁ ମାୟାକୁ ଅତିକ୍ରମ କରିପାରେ। ଶରଣାଗତ ବ୍ୟତୀତ ଆଉ କେହି ଭଗବାନଙ୍କର ବୈଶାରଦୀ ମାୟା ଅତିକ୍ରମ କରିପାରିବ ନାହିଁ। ଦୈ ହେସା ଗୁଣମୟୀ ମୁଁ ମାୟା ଦୂରତ୍ୟା ମା ମେ ବଦେ ପ୍ରପଦ୍ୟନ୍ତେ ମାୟା ମେତାଂ କରନ୍ତି ଦେ। ଏ ଗୀତାରେ ସେଥିପାଇଁ ଏ କଥା ଭଗବାନ କୃଷ୍ଣ କହିଛନ୍ତି, ଯେଉଁମାନେ ନିଜ କଳ୍ପନାରେ ମାୟାକୁ ଭଗବାନ ବୋଲି କହନ୍ତି ସେମାନେ କି ସେମାନେ ମୂଢ, ସେମାନେ ବଞ୍ଚିତ। ଯେଉଁମାନେ ଜାଗତିକ ନୀତିବାଦୀ ହୋଇ କୃଷ୍ଣ ଓ କୃଷ୍ଣ ଭକ୍ତମାନଙ୍କର ଆଚରଣରେ ଦୋଷ ଦର୍ଶନ କରନ୍ତି ସେମାନେ କଣ ପାଷଣ୍ଡ, ସେମାନେ ପାଷଣ୍ଡ। କୃଷ୍ଣ ତାଙ୍କ ଚାଷ୍ଟାଇଜିଙ୍ଗର ସେମାନଙ୍କର ଜ୍ଞାନ ଏଥିକାଲ ପ୍ରିନ୍ସିପଲ ଉପରେ ନିଶ୍ଚୟ ହେଇଯାଇ। ସେଥିପାଇଁ ଚତୁଶ୍ଳୋକ ଭାବ ଚତୁଶ୍ଳୋକରେ ଭଗବାନ କଥା କହିଛନ୍ତି। ସେଥିପାଇଁ ଏଦା ମାନେବ ଜିଜ୍ଞାସ ତତ୍ତ୍ୱ ଜିଜ୍ଞାସନାତ୍ମା ଅନ୍ୟ ବ୍ୟତିରେକାଭ୍ୟାଂ ତତ୍ ସର୍ବତ୍ର ସର୍ବଦା। ଅନ୍ୟ ବ୍ୟତିରେକ
ଜ୍ଞାନର ଅଭାବ ଯୋଗୁଁ ଆଜିକାଲି ଗଡ୍ଲେସ୍ ଏଜୁକେସନ୍ ଚାଲିଛି, ବୁଝିପାରୁଛ, ଗଡ୍ଲେସ୍ ଏଜୁକେସନ୍, ତେଣୁ ଏକ ନିରାଶ କରାଯାଉଛି। ପ୍ରକୃତ ପ୍ରାମାଣିକ ଭକ୍ତ ଆଧାର୍ଯ୍ୟ ବୈଷ୍ଣବ ଯେ ତାଙ୍କଠାରୁ ତତ୍ତ୍ୱ ହୀନ ସହକାରେ ଶୁଶ୍ରୂଷୁଭାବ ନେଇ ଶ୍ରବଣ କରିବା ଉଚିତ, ତା ନହେଲେ ଏସବୁ ତତ୍ତ୍ୱ ଉପଲବ୍ଧିର ବିଷୟ ହେଇପାରିବ ନା, ବୁଝିପାରୁଛ। ଏଇ ହେଉଛି କଥା, ଯେଉଁମାନେ ଇଏ କରନ୍ତି ସେମାନେ ତତ୍ତ୍ୱ ଅବଗତ ହୁଅନ୍ତି। ସେଥିପାଇଁ ପ୍ରହ୍ଲାଦ ମହାରାଜଙ୍କ ଉପଦେଶ ଅଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତି ପୁଂସାର୍ପିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣ କ୍ରିଏ ଭଗବତୀ ଯୋଦ୍ଧା ତନ୍ମନ୍ୟେ ଅଧିକମୋତ୍ତମ। ଏଥିପାଇଁ ମହାଜନ ସୂତ୍ରେ ପ୍ରହ୍ଲାଦ ମହାରାଜ ଠିକ କଥା କହୁଛନ୍ତି, ଏ ହେଉଛି ଶେଷଟା ହେଉଛନ୍ତି ମୂଲ୍ୟବାନ ଜିନିଷ, ଅତି ଅତି ଯାହା କହନ୍ତି ଗୁରୁତ୍ୱପୂର୍ଣ୍ଣ କଥା, କ୍ରିୟତେ ଭଗବତୀ ଯୋଦ୍ଧା ତନ୍ମନ୍ୟତେ ଅଧିକମୋତ୍ତମ। ଯେଉଁ ଅବଧାବକ୍ତିର କଥା କହିଲେ ପ୍ରହ୍ଲାଦ ମହାରାଜ ନାମ ବିଷ୍ଣୁଙ୍କର ଭଗବାନଙ୍କର ନାମ ରୂପ ଗୁଣ ପରିକର ଲୀଳା ଶ୍ରବଣ ତାଙ୍କର ତତ୍ତ୍ୱ କୀର୍ତ୍ତନ ତାଙ୍କର ତତ୍ତ୍ୱ ସ୍ମରଣ ତାଙ୍କର ପାଦପଦ ସେବନ ଷୋଡ଼ଶ ପାଦ ତାଙ୍କର ପୂଜନ ତାଙ୍କର ଦାସ୍ୟ ତାଙ୍କର ସଖ୍ୟଭାବ ସ୍ଥାପନ ଏବଂ ତାଙ୍କଠାରେ ଆତ୍ମନିବେଦନ ଅଥବା କାୟମନ ବାକ୍ୟ ସମର୍ପଣ, ଏଇ ନଅଟି ଭକ୍ତି ଲକ୍ଷଣ ନବଭାରତି। କିନ୍ତୁ ଯେଉଁ ବ୍ୟକ୍ତି ବିଷ୍ଣୁଙ୍କ ଠାରେ ପୂର୍ବେ ସମର୍ପଣ ପୂର୍ବକ ପରେ ଏଇ ନବଧା ଭକ୍ତିର ସାକ୍ଷାତ ଅନୁଷ୍ଠାନ କରନ୍ତି, ମୋ ମତରେ ସେ ଉତ୍ତମ ଅଧ୍ୟୟନ ବା ଶିକ୍ଷା କରିଛନ୍ତି। ଏ ହେଉଛି ପ୍ରହ୍ଲାଦ ମହାରାଜଙ୍କର ମତ, କ୍ରିୟତେ ଭଗବତୀ ଯୋଦ୍ଧା ତନ୍ମନ୍ୟତେ ଅଧିକ ମହତ୍ତମ। ତେଣୁ ଆଗ ସମର୍ପଣ ନ କରି ଯିଏ ଶ୍ରବଣ କରିବ ଏଗୁଡ଼ାକ ଭକ୍ତି ଲାଭନ କରିବ ସେ କଦାପି ଉତ୍ତମ ଅଧ୍ୟୟନ ତତ୍ତ୍ୱ ଲାଭ ଜ୍ଞାନ ଲାଭ କରି ପ୍ରଥମ କଥା ହେବ ସମର୍ପଣ କରି ଶିଷ୍ୟତେ ହଂ ସାଧନା ଭାଂ ପ୍ରପନ୍ନ। ସେଥିପାଇଁ ଏ କଥା କୁହାଯାଉଛି, ତାହେଲେ ଯାଇ ତତ୍ତ୍ୱ ଅବଗତି ବିଷୟ ହବ, ନଚେତ ଗୁଣ ତତ୍ତ୍ୱ ଏଇ ସହଜରେ ବୁଝିପାରିବେ ନା। ଯେତେ ବଡ଼ ବିଦ୍ୱାନ ଯେଡ଼େ ବଡ଼ ପଣ୍ଡିତ ଯେଡ଼େ ବଡ଼ ଜ୍ଞାନୀ ଯେତେ ବଡ଼ ବୁଦ୍ଧିମାନ ବ୍ୟକ୍ତି ଯେତେ ବଡ଼ ଶକ୍ତିଶାଳୀ ବ୍ୟକ୍ତି ହୁଅନ୍ତି ଏ ସହଜରେ ବୋଧଗମ୍ୟ ହୋଇପାରିବେ। ଏଇଟା ହେଉଛି ତା ପୂର୍ବ।